ମୁଁ ନିଜରାଣୀ ନାୟକ କହୁଛି ରସୁଲଗଡ ସବସାହି ୱାର୍ଡ ନମ୍ବର 19 ରୁ। ଯେହେତୁ ଗଭର୍ଣ୍ଣମେଣ୍ଟ ତରଫରୁ ଲାଟିନ୍ ଆସୁଛି ତ ଆମ ପାଖରେ ପଇସା ନାହିଁ, ଆମେ ଗରିବ ଲୋକ, ତ ଆଗ ଦେଲେ ଆମେ ଆମ ହାତରେ କିଛି ପକେଇକି ଲାଟିନ୍ ତିଆରି କରିପାରିବୁ। ପ୍ରଥମେ ଟଙ୍କା ଦେଲେ ଆମେ ଲାଟିନ୍ ତିଆରି କରିପାରିବୁ। ଆଉ ଖଟି ଖାଇ ତ ଚଳୁଛୁ, ଆଉ ପଛରେ ଦେଲେ ଆମେ କୋଉଠୁ କରିପାରିବୁ? ଆମର ନିହାତି ପାଇଖାନା ଦରକାର। ଆମେ ଝିଅ ମାନେ ବାହାରକୁ ଯାଉଛୁ, ବହୁତ ଅସୁବିଧା ଲାଗୁଛି, ସେଥିପାଇଁ ଆମକୁ ସାହାଯ୍ୟ କଲେ ଉପକୃତ କରିବୁ।